ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 122 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବି ଏଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘା ପ୍ରସାରଣ କରାଯିବା। ନୂଆଦିଲ୍ଲୀ ଗସ୍ତି ଯାଇଥିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍। ଓଡ଼ିଶାର ବିକାଶ ବାବଦେ ମୁଖ୍ୟମନ୍ତ୍ରୀ ଆଲୋଚନା କରବାର ସହିତ ତାଙ୍କର ସରକାରଙ୍କର ବଛରକର ଉପଲବ୍ଧି ବାବଦେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବାର ସୂଚନା ମିଳିଛି। ସେଆଡ଼େ ଗଲାକାଲ ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାତେ ହୋଇଥିବାର ନୀତି ଆୟୋଗର ପରିଚାଳନା ପରିଷଦ ବୈଠକଟି ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍। 2036 ତକ ଓଡ଼ିଶାର ଅର୍ଥନୀତି 500 ବିଲିୟନ ଆର୍ 2047 ତକ 1.5 ଟ୍ରିଲିୟନ ଆମେରିକୀୟ ଡଲାର ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍। ବ୍ୟକ୍ତି, ସମାଜ ଆଉ ସାମଗ୍ରିକ ଭାବେ ଜାତିକେ ପରିବର୍ତ୍ତନ କରବାର ଥି ଶିକ୍ଷା ହେଉଛେ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ଗଲାକାଲ ଭୁବନେଶ୍ୱରଠାରେ ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ପୃଥିବୀ ଏହାଦେ ଖୁବ୍ ଜୋରରେ ପରିବର୍ତ୍ତନ ଆଡ଼େ ଗତି କରୁଛେ। ଇସମିଅଥି ବିଗ୍ ଡାଟା, ମେସିନ୍ ଲର୍ଣ୍ଣିଂ, କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ ବିଜ୍ଞାନ ବାଗିର ଆବିର୍ଭାବ ସହିତ ପୃଥିବୀର ବୁଝାମଣାଥି ଗୋଟିଏ ବଡ଼ ପରିବର୍ତ୍ତନ ଆସିଛେ ବୋଲି ରାଜ୍ୟପାଳ କହିଛନ୍। ଦେଶର ଭିନ୍ ଭିନ୍ ଜାଗାନୁ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବଢ଼ବାରକେ ଲାଗିଛି। ଏତାକେ ନଜରଥି ରଖିକରି ଆଇବା 28 ତାରିଖ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କର ଅଧ୍ୟକ୍ଷତାଥି କୋଭିଡ୍ ସମୀକ୍ଷା ବୈଠକ ହେବା ବୋଲି ଜଣାପଡ଼ିଛି। ବୈଠକଟି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟମାନଙ୍କର ସାଙ୍ଗେ କରୋନା ସଂକ୍ରମଣର ସ୍ଥିତି ଆଉ ମୁକାବିଲା ବାବଦେ ଆଲୋଚନା କରିବେ। ଆଇବାକାଲ ଅଲଗା ଜରୁରୀ କାମ ଥିବାରୁ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଆଉ କେନ୍ଦ୍ର ସରକାରଙ୍କ ତରଫରୁ ମିଳିତ ଭାବେ ଭୁବନେଶ୍ୱରଠାରେ ଗଲାକାଲ କଳିଙ୍ଗ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ ଶୀର୍ଷକ ସମ୍ମିଳନୀ ହୋଇଯାଇଛି। ଗଲାକାଲ ସମ୍ମିଳନୀର ପହିଲା ଦିନେ କଳିଙ୍ଗ ଆଉ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ଭିତରେ ଥିବାର ଐତିହାସିକ ଆଉ ସଂସ୍କୃତି ସଂଯୋଗ ଆର୍ ବିଶ୍ୱ ରାଜନୀତି ଥି ଓଡ଼ିଶାର ଭୂମିକାକେ ନେଇକରି ଦୁଇଟା ଖାସ୍ ଅଧିବେଶନ ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଆଉ ଓରମାସ ତରଫରୁ ଆୟୋଜିତ ହୋଇଥିବା ଆମ୍ବ ପସରା ପ୍ରଦର୍ଶନୀ ଆଉ ରପ୍ତାନୀ ଗାଡ଼ିକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍। ଗଲାକାଲ ସମ୍ବଲପୁର ଜେଲ୍ଛଗ୍ନ ହୋଇଥିବାର ଏହି କାର୍ଯ୍ୟକ୍ରମକେ ଉଦ୍ଘାଟନ କରବାର ଅବସରରେ ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁରରେ ଉତ୍ପାଦିତ ହେଉଥିବା ଭିନ୍ ଭିନ୍ କିସମର ଆମ୍ ଓଡ଼ିଶା ସରକାରଙ୍କ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର ସହଯୋଗଥି ଭିନ୍ ଭିନ୍ ଦେଶକେ ରପ୍ତାନୀ ହେଉଛେ। ଆମ୍ ସହିତ ସମ୍ବଲପୁରର ଧାନ, ମିର୍ଚା, ଫଲ, ଗୁରସ, ପଶୁପାଳନ ବାଗିର କ୍ଷେତ୍ରକେ ତହକାବାର ଲାଗି ଜିଲ୍ଲା ପ୍ରଶାସନ ବହୁଟେ ଯୋଜନା କରିଛେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇଥି ନାଁ ଲେଖା ଲାଗି ଆବେଦନ ମୁହୁଲେଇଛେ। ସାମ୍ସ ପୋର୍ଟାଲ ଜରିଏ ଛାତ୍ରଛାତ୍ରୀମାନେ ଆବେଦନ କରୁଛନ୍। ପହିଲା ଦିନେ 17,300 ଜଣ ଛାତ୍ରଛାତ୍ରୀ ନାଁ ଲେଖା ଲାଗି ପଞ୍ଜୀକରଣ କରିଛନ୍। ଆବେଦନ ପ୍ରକ୍ରିୟା ଆଇବା ଜୁନ୍ 30 ତାରିଖ ତକ ଚାଲବା ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। 2024-25 ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଜମାରାଶି ଉପରେ 8.25% ସୁଧ ମିଳିବା ଅର୍ଥ ମନ୍ତ୍ରଣାଳୟ ତରଫରୁ ଏ ବାବଦ ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ଜିଲ୍ଲାନ ଚାଷ ସମ୍ବନ୍ଧୀୟ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା କୃଷି ଅଧିକାରୀ ଆଉ ଅଲଗା ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ଆଉ କେନ୍ଦ୍ର ସରକାର ଚାଷୀମାନଙ୍କର ଉନ୍ନତି ଲାଗି ଯେନ୍ ସବୁ କଲ୍ୟାଣକାରୀ ଯୋଜନାମାନ ଲାଗୁ କରାଯାଇଛି ସେ ସବୁକେ ଜିଲ୍ଲାନୁ ଠିକ୍ ଭାବେ କାର୍ଯ୍ୟକାରୀ କରବାରକେ ବୈଠକଟି ଆଲୋଚନା ହୋଇଥିଲା। ଏହାଦେ ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲ ସକାଳ ବେଳା କେରଳନୁ ପହଞ୍ଚିଛି। ସ୍ୱାଭାବିକ ସମୟର 8 ଦିନ ଆଗନୁ ମୌସୁମୀ କେରଳ ପହଞ୍ଚିଛି। ଗଲା 16 ବର୍ଷ ଭିତରେ ଏ ବର୍ଷର ମୌସୁମୀ ଜଲ୍ଦି କେରଳ ପହଞ୍ଚିଛେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶାନୁ ପ୍ରାକ୍ ମୌସୁମୀ ପାଣିପାଗ ସକ୍ରିୟ ରହୁଥିବାରୁ ଏ ବର୍ଷ ଠିକ୍ ସମୟଥି ମୌସୁମୀ ଆସବା ବୋଲି ଅନୁମାନ କରାଯାଉଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ଲାଗି ରହିଛି। ଏଚିନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।